ଜିରିମିୟ 43 ପର୍ବ ଏଥିଉତ୍ତାରେ ଜିରିମିୟ ଏହିସବୁ କଥା ଅର୍ଥାତ୍ ଯେଉଁ ସକଳ କଥା ସମଗ୍ର ଲୋକଙ୍କୁ କହିବା ନିମନ୍ତେ ସଦାପ୍ରଭୁ ସେମାନଙ୍କ ପରମେଶ୍ୱର ସେମାନଙ୍କ ନିକଟକୁ ତାଙ୍କୁ ପଠାଇଥିଲେ, ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କର ସେହି ସକଳ କଥା କହିବାର ସମାପ୍ତ କରନ୍ତେ, ହୋସଇୟର ପୁତ୍ର ଅସରିୟ, କାରେହର ପୁତ୍ର ଜୋହାନନ୍ ଓ ଅହଙ୍କାରୀ ଲୋକ ସମସ୍ତେ ଜିରିମିୟଙ୍କୁ କହିଲେ, ତୁମ୍ଭେ ମିଥ୍ୟା କଥା କହୁଅଛ, ତୁମ୍ଭେମାନେ ମିଶରରେ ପ୍ରବାସ କରିବା ପାଇଁ ଯିବ ନାହିଁ, ଏ କଥା କହିବା ପାଇଁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ତୁମ୍ଭକୁ ପଠାଇ ନାହାନ୍ତି, ମାତ୍ର କଲଦେମାନେ ଯେପରି ଆମ୍ଭମାନଙ୍କୁ ବଦ୍ଧ କରିପାରିବେ ଓ ବନ୍ଦୀ କରି ବାବିଲକୁ ନେଇଯିବେ, ଏଥିପାଇଁ ସେମାନଙ୍କ ହସ୍ତରେ ଆମ୍ଭମାନଙ୍କୁ ସମର୍ପଣ କରିବା ପାଇଁ ନେରିୟର ପୁତ୍ର ବାରୁକ ଆମ୍ଭମାନଙ୍କ ବିରୁଦ୍ଧରେ ତୁମ୍ଭକୁ ପ୍ରବର୍ତ୍ତାଉଅଛି। ଏହିରୂପେ କାରେହର ପୁତ୍ର ଜୋହାନନ୍ ସେନାପତି ସକଳ ଓ ଲୋକ ସମସ୍ତେ ଜିହୁଦା ଦେଶରେ ବାସ କରିବା ବିଷୟରେ ସଦାପ୍ରଭୁଙ୍କ ରବରେ ମନୋଯୋଗ କଲେ ନାହିଁ, ମାତ୍ର କାରେହର ପୁତ୍ର ଜୋହାନନ୍ ଓ ସେନାପତି ସମସ୍ତେ ଜିହୁଦାର ସକଳ ଅବଶିଷ୍ଟ ଲୋକଙ୍କୁ ଅର୍ଥାତ୍ ନାନା ଗୋଷ୍ଠୀ ମଧ୍ୟକୁ ତାଡ଼ିତ ଯେ ସକଳ ଲୋକ ଜିହୁଦା ଦେଶରେ ପ୍ରବାସ କରିବା ପାଇଁ ଫେରି ଆସିଥିଲେ, ସେହି ପୁରୁଷ, ସ୍ତ୍ରୀ, ବାଳକ, ବାଳିକା ଓ ରାଜକନ୍ୟାଗଣକୁ ଓ ଯେ ପ୍ରତ୍ୟେକ ଲୋକକୁ ପ୍ରହରୀବର୍ଗର ସେନାପତି ନବୁସର୍ଦ୍ଦନ ସାଫନର ପୁତ୍ର ଅହିକାମ୍ର ପୁତ୍ର ଗଦଲ୍ୟ ନିକଟରେ ଛାଡ଼ି ଯାଇଥିଲା, ସେମାନଙ୍କୁ ଆଉ ଜିରିମିୟ ଭବିଷ୍ୟତ ବକ୍ତାଙ୍କୁ ଓ ନେରିୟର ପୁତ୍ର ବାରୁକକୁ ନେଇ ମିଶର ଦେଶରେ ଉପସ୍ଥିତ ହେଲେ, କାରଣ ସେମାନେ ସଦାପ୍ରଭୁଙ୍କ ରବରେ ମନୋଯୋଗ କଲେ ନାହିଁ, ଆଉ ସେମାନେ ତଫନହେସ୍ର ପର୍ଯ୍ୟନ୍ତ ଗଲେ। ଏଥିଉତ୍ତାରେ ତଫନହେସ୍ରେ ସଦାପ୍ରଭୁଙ୍କର ଏହି ବାକ୍ୟ ଜିରିମିୟଙ୍କ ନିକଟରେ ଉପସ୍ଥିତ ହେଲା, ଯଥା ତୁମ୍ଭେ କେତେଗୁଡ଼ିଏ ବୃହତ ପ୍ରସ୍ତର ଆପଣା ହସ୍ତରେ ନେଇ ତଫନହେସ୍ର ଫାରୋଗୃହର ପ୍ରବେଶ ସ୍ଥାନର ନିକଟରେ ଯେଉଁ ଇଟା ଗାନ୍ଥୁନି ଅଛି, ତହି ମଧ୍ୟରେ ମସଲା ଭିତରେ ଜିହୁଦାର ଲୋକମାନଙ୍କ ସାକ୍ଷାତରେ ଲୁଚାଇ ରଖ, ଆଉ ସେମାନଙ୍କୁ କୁହ, ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଦେଖ, ଆମ୍ଭେ ଆଜ୍ଞା ପଠାଇ ଆପଣା ଦାସ ବାବିଲର ରାଜା ନବୁଖତ୍ ନିଶ୍ଚରକୁ ଅଣାଇବା, ଓ ଏହି ଯେଉଁ ପ୍ରସ୍ତର ସବୁ ଲୁଚାଇ ରଖିଅଛୁ ତହି ଉପରେ ତାହାର ସିଂହାସନ ସ୍ଥାପନ କରିବା, ଆଉ ସେ ତହି ଉପରେ ଆପଣା ରାଜକୀୟ ଚନ୍ଦ୍ରାତପ ବିସ୍ତାର କରିବ। ପୁଣି ସେ ଆସି ମିଶ୍ର ଦେଶକୁ ଆଘାତ କରି ମୃତ୍ୟୁଯୋଗ୍ୟ ଲୋକଙ୍କୁ ମୃତ୍ୟୁରେ, ବନ୍ଦିତ୍ୱର ଯୋଗ୍ୟ ଲୋକଙ୍କୁ ବନ୍ଦିତ୍ୱରେ, ଓ ଖଡ୍ଗଯୋଗ୍ୟ ଲୋକଙ୍କୁ ଖଡ୍ଗରେ ସମର୍ପଣ କରିବ। ଆଉ ଆମ୍ଭେ ମିଶରସ୍ଥ ଦେବାଳୟ ସବୁରେ ଅଗ୍ନି ଲଗାଇବା, ଓ ସେମାନଙ୍କୁ ଦଗ୍ଧ କରି ବାବିଲକୁ ବନ୍ଦୀ କରି ଘେନିଯିବ। ପୁଣି ମେଷପାଳକ ଯେପରି ଆପଣା ବସ୍ତ୍ର ଘୋଡ଼ାଇଥାଏ, ସେହିପରି ସେ ମିଶର ଦେଶ ଦ୍ୱାରା ଆପଣାକୁ ଘୋଡ଼ାଇବ, ଓ ସେ ଶାନ୍ତିରେ ଏ ସ୍ଥାନରୁ ପ୍ରସ୍ଥାନ କରିବ। ଆହୁରି ସେ ମିଶର ଦେଶସ୍ଥ ବେତ୍ ସେମସର ସ୍ତମ୍ଭ ସକଳ ଭାଙ୍ଗି ପକାଇବ, ଓ ମିଶର ଦେଶସ୍ଥ ଦେବାଳୟ ସବୁ ସେ ଅଗ୍ନିରେ ଦଗ୍ଧ କରିବ।